ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ଗଲା 15 ଦିନ ହେଲା ଅଣସର ଘରେ ରହିବା ଉତ୍ତରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଆଉ ଶ୍ରୀ ସୁଦର୍ଶନ ଚତୁର୍ଦ୍ଧା ମୂର୍ତ୍ତି ଆଉ କେତେ ସମୟ ଉତ୍ତରୁ ଆଜି ଭକ୍ତମାନଙ୍କୁ ଶ୍ରୀମନ୍ଦିରର ଅଣସର ପିଣ୍ଡିନ ନବଯୌବନ ବେଶତି ଦର୍ଶନ ଦେବେ। ଶ୍ରୀମନ୍ଦିରନ ଆଜି ପାରମ୍ପରିକ ରୀତିନୀତି ନେତ୍ରୋତ୍ସବ ପାଳନ କରାଯିବା। ଇ ବାବଦେ ଆମର ପୁରୀ ସମ୍ବାଦଦାତାଙ୍କର ଗୋଟିଏ ରିପୋର୍ଟ।
ଆଜି ହେଉଛି ପବିତ୍ର ନବଯୌବନ ଦର୍ଶନ ଏବଂ ଏଥିସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ନେତ୍ରୋତ୍ସବ ନୀତି ଏବଂ ରଥ ଆଜ୍ଞାମାଳ ବିଜେ ନୀତି ମଧ୍ୟ ଅନୁଷ୍ଠିତ ହେବ। ଆଜି ସକାଳୁ ମହାପ୍ରଭୁଙ୍କର ପ୍ରଥମେ ଚକା ଅପସାର ନୀତି କରାଯିବା ପରେ ମଙ୍ଗଳା ଆଳତୀ ନୀତି ଅନୁଷ୍ଠିତ ହେବ ଏବଂ ଏହାପରେ ଦଶବତାର ଠାକୁର ବାହୁଡ଼ା ବିଜେ କରିବେ ଏବଂ ପରବର୍ତ୍ତୀ ସମୟରେ ତାଟି ଫିଟାଯିବା ପରେ ପ୍ରଥମେ ପରିମାଣିକ ଦର୍ଶନ ଏବଂ ପରେ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ବିଧି ଅନୁସାରେ ଆଜି ସକାଳ ଧୂପ ନୀତି ପରେ ରଥକୁ ଆଜ୍ଞାମାଳ ବିଜେ କରାଯିବ ଏବଂ ଏହି ଆଜ୍ଞାମାଳ ବିଜେ ହେବା ପରେ ତିନି ରଥକୁ ସ୍ୱତନ୍ତ୍ର ଭାବରେ ଯେଉଁ ରଥ ଖଳାରେ ପ୍ରସ୍ତୁତ ହୋଇ ରହିଅଛି ସେଗୁଡ଼ିକୁ ଟଣାଯିବ ଏବଂ ଏହା ଶ୍ରୀମନ୍ଦିର ସିଂହଦ୍ୱାର ନିକଟକୁ ଅଣାଯିବ।
ପର୍ଯ୍ୟଟନ ହେଉଛି ସବୁନୁ ଜୀବନ୍ତ ଆଉ ବଡ଼ ସମ୍ଭାବ୍ୟ କ୍ଷେତ୍ର ଭିତରୁ ଗୋଟିଏ, ଯେନ୍ଟା ଅର୍ଥନୈତିକ ଅଭିବୃଦ୍ଧିର ଗୋଟିଏ ମୁଖ୍ୟ ସାଧନା ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି କହିଛନ୍। ଗଲାକାଲ ଭୁବନେଶ୍ୱରଠାରେ ଓଡ଼ିଶା ପର୍ଯ୍ୟଟନ କନ୍କ୍ଲେଭ୍ର 6 ନମ୍ବର ସଂସ୍କରଣର ଉଦ୍ଯାପନୀ ସମାରୋହତି ଯୋଗ ଦେଇକରି ରାଜ୍ୟପାଳ ଓଡ଼ିଶାକେ ବିଶ୍ୱସ୍ତ ନ ଗୋଟିଏ ପ୍ରଶଂସିତ ପର୍ଯ୍ୟଟନସ୍ଥଳୀ କରବାର୍ ଲାଗି ଆହ୍ୱାନ ଦେଇଛନ୍। ଜୁନ୍ ମାସ ଅକ୍ଟୋବର ମାସ ତକ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀର ପ୍ରଭାବ ରହୁଥିବାରୁ ଇ ସମୟଥି ବନ୍ୟା ଆଉ ଜବର ବର୍ଷା ଲାଗି ଧନଜୀବନ ନୁକସାନ ହେଉଛେ। ହେଥିର୍ଲାଗି ଇ ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ଆଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଲାକାଲ ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ 2025 ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ସରକାରଙ୍କ ତରଫୁ କରାଯାଇଥିବା ଜିରୋ କାଜୁଆଲିଟି କେନ୍ସି ପ୍ରକାରର ସାଲିସ୍ ନାହିଁ କରାଯାଏ। ରାଜ୍ୟ ସରକାରଙ୍କ ସବୁ ବିଭାଗ ନିଜର ନିଜର ଭିତରେ ତାଲମେଲ ରଖିକରି କାମ କଲେ ବିପର୍ଯ୍ୟୟର ସଫଲ ମୁକାବିଲା କରିହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ତାଙ୍କର ବାସଭବନ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍। ଇ ସମୟଥି ରାଜ୍ୟପାଳ ଆଉ ଉପମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶ ଲାଗି ଯୋଜନା, ଶକ୍ତି କ୍ଷେତ୍ରର ସଂସ୍କାର ଆଉ ଚାଷ କ୍ଷେତ୍ରତି ବିକାଶ ଲାଗି ନିଆଯାଇଥିବାର ପଦକ୍ଷେପ ବାବଦେ ଆଲୋଚନା କରିଥିଲେ। ରାଜ୍ୟ ସ୍ୱଚ୍ଛ ଆଉ ସ୍ଥାୟୀ ଗତିଶୀଳତା ଦିଗେ ଗୋଟିଏ ମୁଖ୍ୟ ପଦକ୍ଷେପ ଭାବେ ବାଣିଜ୍ୟ ଆଉ ପରିବହନ ବିଭାଗ ଆଉ ଶକ୍ତି ବିଭାଗ ମିଳିତ ଭାବେ ଓଡ଼ିଶା ବୈଦ୍ୟୁତିକ ଯାନ ଇଭି ନୀତି 2.0 ଉପରେ ବିଚାର କରବାର୍ ଲାଗି ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଛି। ବୈଠକର ସୂଚନା ଅନୁସାରେ ଓଡ଼ିଶା ଇଭି ନୀତି 2.0 ଲାଗି ତୟାର ଅଛେ ଆଉ ରାଜ୍ୟ 2036 ତକ 50% ବ୍ୟାଟେରୀ ବୈଦ୍ୟୁତିକ ଯାନ ପଞ୍ଜୀକରଣ ଲକ୍ଷ୍ୟ ରଖିଛେ। ବୈଠକଟି ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଆଉ ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ ଅଧ୍ୟକ୍ଷତା କରିଥିଲେ। ନିଶା କାରବାର ଆଉ ବେଆଇନ ନିଶା ଚାଲାଣକେ ରୋକବାର୍ ଲାଗି ଲୁକର ଭିତରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟ ଆଜି ପାଳନ କରାଯାଉଛି ବିଶ୍ୱ ନିଶା ନିବାରଣ ଦିବସ। ମିଳିତ ଜାତିସଂଘ ତରଫୁ 1987 ମାଦକ ଦ୍ରବ୍ୟ ସେବନ ଆଉ ଚୋରା ଚାଲାଣ ବାବଦେ ଲୋକ ସଚେତନ କରବାର୍ ଲାଗି ଇ ଦିବସ ପାଳନ କରାଯାଉଛି। ନିଶା ନିବାରଣ ଲାଗି ରାଜ୍ୟ ସରକାର ଦିଶା ଯୋଜନା ଅଧୀନତି 11 ନିଶାମୁକ୍ତ କେନ୍ଦ୍ର ସ୍ଥାପନା କରିଛନ୍ ଆଉ ଭବିଷ୍ୟତନ ଫି ଜିଲ୍ଲାନ ଇଟା ସ୍ଥାପନା କରବା ଲାଗି ଖାସ୍ ବ୍ୟବସ୍ଥା କରୁଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବାର୍ତ୍ତାଟି କହିଛନ୍ ଯେ ନିଶା କରୁଥିବା ଲୋକମାନଙ୍କର ଭିନ୍ ଭିନ୍ ସମସ୍ୟା ବାବଦେ ସଚେତନ ହେବାର ସହିତ ସମାଜରୁ ସେମାନଙ୍କୁ ଦୂରେଇ ନାଇଁ ଦେଇକରି ସେମାନଙ୍କର ପୁନର୍ବାସ ଆଉ ନିଶା ନିବାରଣ କାମଥି ସାହାଯ୍ୟ କର୍ମା। ଇ ବଛର ଡାଲୁଆ ଧାନ ବିକ୍ରି ସମିଆତି ସମ୍ବଲପୂର୍ଣ୍ଣ ହୋଇଥିବା ଅଦିନିଆ ବର୍ଷା ଲାଗି ଚାଷୀମାନଙ୍କର ନୁକସାନ ବାବଦେ ରାଜସ୍ୱ ଆଉ କୃଷି ବିଭାଗ ତରଫୁ ସର୍ଭେ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛେ ଆଉ ଇଥିଲାଗି କ୍ଷତିପୂରଣ ବାବଦ ଟଙ୍କାକେ ବିଲ୍ ସରକାର ମଞ୍ଜୁର କରିଛନ୍। ଖୁବ୍ ଜଲ୍ଦି ତହସିଲ ଜରିଏ ଚାଷୀମାନଙ୍କୁ କ୍ଷତିପୂରଣ ଟଙ୍କା ଦିଆଯିବା ବୋଲି ଜିଲ୍ଲା ଜରୁରୀକାଳୀନ ବିଭାଗ ତରଫୁ ସୂଚନା ଦିଆଯାଇଛି। ବିଦ୍ୟୁତ୍ ଆଉ ବୈଦ୍ୟୁତିକ ଉପକରଣର ଠିକ୍ ଭାବେ ବ୍ୟବହାର କରିବାର ସହିତ ବିଦ୍ୟୁତ୍ ଆଘାତନୁ ବଞ୍ଚବାର ଉଦ୍ଦେଶ୍ୟ ଆଇଷ୍ଟାନୁ ଜୁଲାଇ 2 ତକ ଶକ୍ତି ବିଭାଗ ତରଫୁ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳନ କରାହେବା। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖରପାଖର ଇଲାକା ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଆଜି ଇଟା ଲଘୁଚାପ ରୂପ ନେବା, ଇତାର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଆଉ ମୟୂରଭଞ୍ଜ ଜିଲ୍ଲାନ ଆଜି ଅପରବଲ ବର୍ଷାକେ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଗଲାକାଲି ଉପରବେଲା ଭୁବନେଶ୍ୱରନ 50.1 mm, ବଲାଙ୍ଗୀରନ 46.5 mm ବର୍ଷା ରେକର୍ଡ କରାଯାଇଛି। ଏଛିନିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।